ପରିହାସ ବଚନ ଦ୍ୱାରା ଆକ୍ଷିପ୍ତ ବିକ୍ଷୁବ୍ଧ ଚେତସ ଏମାନଙ୍କ ମନ ଆକଣ୍ଠ ସେମାନଙ୍କ କଣ୍ଠ ପର୍ଯ୍ୟନ୍ତ ମନା ନିମଜ୍ଜିତା ଶୀତ ଶୀତଳ ଉଦେ ଜଳରେ ଦୀପମାନ କମ୍ପିତ ହୋଇ ତମ୍ ତାଙ୍କୁ ଅବ୍ରୁବନ୍ ସେମାନେ କହିଲେ ପ୍ରକରଣବାଦ ଶ୍ରୀ ଗୋବିନ୍ଦ ଗୋପୀମାନଙ୍କୁ ଏହିପରି କହିଲାରୁ ତାଙ୍କ ପରିହାସ ବଚନ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ଚିତ୍ତକୁ ମୋହିତ କଲା। ଶୀତଳ ଜଳରେ ଆକଣ୍ଠ ନିମଜ୍ଜିତ ହୋଇ ସେମାନେ ଖରିବାକୁ ଲାଗିଲେ। ଏହିପରି ଭାବରେ ସେମାନେ ତାଙ୍କୁ ଉଦ୍ଦେଶ୍ୟ କରି କହିଲେ। ଭଗବତରେ କହିଯାଉଛି ଯେ ଶ୍ରୀ କୃଷ୍ଣ ଚକ୍ରବର୍ତ୍ତୀ ଠାକୁର କୃଷ୍ଣ ଓ ଗୋପୀମାନଙ୍କ ମଧ୍ୟରେ ପରିହାସର ନିମ୍ନତ ଉଦାହରଣ ପ୍ରଦାନ କରୁଛନ୍ତି। କୃଷ୍ଣ ହେ ଖଞ୍ଜନାଶ୍ୟ କୁମାରୀଗଣ, ତୁମେ ଯଦି ନ ଆସ ତାହେଲେ ବୃକ୍ଷ ଶାଖାରେ ଝୁଲୁଥିବା ଏହିସବୁ ବସ୍ତ୍ର ଦ୍ୱାରା ମୁଁ ଏକ ଝୁଲଣା ଏକ ଝୁଲନ୍ତ ଶଯ୍ୟା ତିଆରି କରିବି। ମୋର ବର୍ତ୍ତମାନ ଶୋଇବା ଦରକାର ହେଉଛି, କାରଣ ସାରା ରାତ୍ରି ମୁଁ ଉଜାଗରରେ କାଟିଛି ଏବଂ ବର୍ତ୍ତମାନ ମୋତେ ନିଦ ଲାଗୁଛି। ଗୋପୀଗଣ ହେ ଗୋପାଳ, ତୁମର ଗାଈମାନେ ଋଣ ଲୋଭରେ ଏକ ଗୁହା ମଧ୍ୟରେ ପଶିଗଲେଣି, ତେଣୁ ତୁମେ ସେଠାକୁ ଯାଇ ଶୀଘ୍ର ସେମାନଙ୍କୁ ଠିକଣା ଚାରଣ ଜମିକୁ ନେଇଯାଅ। କୃଷ୍ଣ ବର୍ତ୍ତମାନ ଚାଲିଆସ, ପ୍ରିୟ ଗୋପାଳ ଗୋପବାଳମାନେ ତୁମମାନଙ୍କୁ ଅବଶ୍ୟ ଏଠାରୁ ଶୀଘ୍ର ବ୍ରଜକୁ ଯାଇ ଗୃହର କର୍ତ୍ତବ୍ୟ ସମୂହ କରିବାକୁ ହେବ। ତୁମର ପିତାମାତା ଅନ୍ୟାନ୍ୟ ଗୁରୁଜନମାନଙ୍କ ପକ୍ଷରେ ଚିନ୍ତାର କାରଣ ହୁଅ ନାହିଁ। ଗୋପୀଗଣ ହେ କୃଷ୍ଣ, ଆମମାନଙ୍କ ପିତାମାତା ଅନ୍ୟାନ୍ୟ ଗୁରୁଜନମାନଙ୍କ ଆଦେଶରେ ଆମେ ଗୃହକୁ ଏକ ମାସ ଯିବୁ ନାହିଁ, କାରଣ ଆମେ କାତ୍ୟାୟନୀ ବ୍ରତର ଉପବାସ ପାଳନ କରୁଛୁ। କୃଷ୍ଣ ହେ ବ୍ରତପରାୟଣ କନ୍ୟାମାନେ, ତୁମ ଦର୍ଶନ ପ୍ରଭାବରୁ ମୋର ବର୍ତ୍ତମାନ ସହସା ସଂସାର ଜୀବନରୁ ଆଶ୍ଚର୍ଯ୍ୟଜନକ ବୈରାଗ୍ୟ ଭାବର ଉଦୟ ହେଉଛି। ମୁଁ ଏଠାରେ ଏକ ମାସ ନବବାସ ସମ୍ପାଦନ କରିବାକୁ ଚାହୁଁଛି, ଆଉ ତୁମମାନେ ଯଦି ମୋତେ କୃପା କର ତାହେଲେ ଏଠାରୁ ଓହ୍ଲାଇ ଯାଇ ତୁମମାନଙ୍କ ସାହାଯ୍ୟରେ ଉପବାସ ବ୍ରତ ପାଳନ କରନ୍ତି। କୃଷ୍ଣଙ୍କ ପରିହାସ ବଚନରେ ଗୋପୀଗଣ ସମ୍ପୂର୍ଣ୍ଣରୂପେ ମୋହିତ ହୋଇଯାଇଥିଲେ, କିନ୍ତୁ ଲଜ୍ଜାବଶତଃ ସେମାନେ ନିଜକୁ ଆକାଂକ୍ଷ ଜଳରେ ନିମଜିତ ରଖିଥିଲେ। ଶୀତରେ କମ୍ପିତ ହୋଇ ସେମାନେ କୃଷ୍ଣଙ୍କୁ ଉପଦେଶ କରି ଏହିପରି କହିଲେ। ତେଣୁ ଏ ବାଇଶ ଅଧ୍ୟାୟ ଭଗବାନଙ୍କର ହେମନ୍ତ ଋତୁର ଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ବିଭିନ୍ନ ଋତୁମାନଙ୍କ ବର୍ଣ୍ଣନା କରୁଛନ୍ତି ଶ୍ରୀଦେବ ଗୋସ୍ୱାମୀ ପରିକୀତ ମହାରାଜଙ୍କୁ। ଗ୍ରୀଷ୍ମ ଋତୁର ଭଗବାନଙ୍କୁ ଭଳି କାଳିଆ ଦମନ କରିଥିଲେ ଏବଂ ଦାବାଗ୍ନି ପାଳନ କରିଥିଲେ, ଏସବୁ ବର୍ଣ୍ଣନା କରିଛନ୍ତି। ବର୍ଷା ଋତୁରେ କିଭଳି ଭଗବାନଙ୍କର ଲୀଳା ସବୁ ହୋଇଥିଲା ସେସବୁ ବର୍ଣ୍ଣନା କରାଯାଉଛି। ଶରତ ଋତୁରେ କିଭଳି ଭଗବାନ ପର ବର୍ଣ୍ଣନା କରାଯିବ, ଶରତ ଋତୁରେ ଭଗବାନ ରାସ ଲୀଳା କରିଥିଲେ। ତେଣୁ ଇଏ ହେଉଛି ହେମନ୍ତ, ହେମନ୍ତ ଋତୁରେ ଭଗବାନ ଏଇ ଯେଉଁ ବସ୍ତ୍ରହରଣ ଲୀଳାଟି କରିଥିଲେ। ଏ ବସ୍ତ୍ରହରଣ ଲୀଳାକୁ ବୁଝିପାରିବେ ନାହିଁ, ସେମାନେ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଦଶମ ସ୍କନ୍ଧରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କର, ନବେଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ଏହାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଏକାଦଶ ସ୍କନ୍ଧ ପଢ଼ିଲେ ତା'ର ସବୁ ତତ୍ତ୍ୱ ଆମେ ଜାଣିବା। ତେଣୁ ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଅହମ୍ ହି ସର୍ବଦ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁ ମାମ ଅଭିଜାନାତି ତତ୍ତ୍ୱେ ନାଦ ସୂଚବନ୍ତି ଦେ। ଭଗବାନ ହେଉଛନ୍ତି ଉପଭୋଗକାରୀ, ଅହମ୍ ହି ସର୍ବଦ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ, ସେ ହେଉଛନ୍ତି ଉପଭୋଗକାରୀ ଏବଂ ସେ ହେଉଛନ୍ତି ପ୍ରଭୁ, ସେ ହେଉଛନ୍ତି ମାଲିକ। କିନ୍ତୁ ଯେଉଁଥିରେ ଯେଉଁମାନେ ଏଇଟା ବୁଝିପାରିବେ ନାହିଁ ସେମାନଙ୍କର ପତନ ହୋଇଯିବ। ତତ୍ତ୍ୱେ ନାଦ ସୂଚବନ୍ତି ଦେ, ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଗୋଟେ ହେଉଛି ତତ୍ତ୍ୱ ବିଚାର, ଗୋଟେ ହେଉଛି ଆପାତ ବିଚାର। ସାଧାରଣତଃ ଲୋକମାନେ ଆପାତ ବିଚାର କରନ୍ତି, ଆପାତ ବିଚାର କଲେ ଆମର ପତନ ହୋଇଯିବ। ତତ୍ତ୍ୱ ବିଚାରରେ ଆମେ ଜାଣିବା ଭଗବାନ କାହିଁକି ଲୀଳା କରିଥିଲେ। 33 ଅଧ୍ୟାୟରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ, କାହିଁକି ପ୍ରଭୁ ଏଭଳି ଲୀଳା କଲେ, ଆପ୍ତକାମ ଦେବପତି କୃତବାନ ଭାଇ ଦୁଃଖସ୍ତମ, ଏସବୁ ନିନ୍ଦନୀୟ ଲୀଳା କାହିଁକି କଲେ, ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ। ତେଣୁ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଭଗବାନଙ୍କ ଲୀଳାକୁ ବୁଝିବା ଏତେ ସହଜ ନୁହଁ। ଯାହାକୁ ସୁଖଦେବ ଗୋସ୍ୱାମୀ କୃପା କରି ଏସବୁ ଲୀଳାକୁ ଆମକୁ ପ୍ରଦାନ କରୁଛନ୍ତି। ଭଗବାନଙ୍କର ଏ ଯେଉଁ ଗୋପୀମାନଙ୍କର ବସ୍ତ୍ର ହରଣ ଲୀଳାଟି କରିଥିଲେ, ଜଣେ ପ୍ରଶ୍ନ ପଚାରିଥିଲେ ରାଧାକୃଷ୍ଣ ସ୍ୱାମୀ ମହାରାଜ, କେଉଁଠି ଭଗବାନ କାହିଁକି ବସ୍ତ୍ର ହରଣ କଲେ, ଗୋପୀମାନଙ୍କର ବସ୍ତ୍ର କାହିଁକି ହରଣ କଲେ। ତେଣୁ ମହାରାଜ କହିଲେ, ଗୋପୀମାନଙ୍କ ବସ୍ତ୍ର ହରଣ ଲୀଳାଟି ପାଇଁ ତୁମେ ଭାରି ସନ୍ଦେହ ହେଉଛି, କିନ୍ତୁ ଭଗବାନ ଯେତେବେଳେ ବସ୍ତ୍ର ପ୍ରଦାନ କରୁଥିଲେ, କୁରୁ ସଭାତଳେ ଶୁଣି ଦ୍ରୌପଦୀର ସଙ୍ଗୀତ ଗାନ କଲେ ଆମକୁ ସମୟ ହେବ ନାହିଁ, କିନ୍ତୁ ଯାହା ହେଉ ଗୋଟେ ସଙ୍ଗୀତ ଆସିଯାଉଛି। ଭଗବାନ ଗୋପୀ ବସ୍ତ୍ର ପ୍ରଦାନ କରିଥିଲେ, ଏ ଗୋପୀମାନଙ୍କ ଯେ ବସ୍ତ୍ର ହରଣ କରିଥିଲେ, ସେ ବସ୍ତ୍ର ହରଣ କରିଥିଲେ, ସେ ନିନ୍ଦନୀୟ ହେଇନାହାନ୍ତି, ସେ ପୂଜିତ ହେଉଛନ୍ତି। ରାଜେ ପ୍ରସିଦ୍ଧମ ନବନୀତ ଚୌରଂ, ରାଜେ ପ୍ରସିଦ୍ଧମ ନୀତ ଚୌରଂ ଗୋପା ଗୋକୁଳ ଚୌରଂ, ଗୋପାଳ ଅନିତ ଜନ୍ମ ଦିତ ପାପ ଚୌରଂ, ଅନିତ ଜନ୍ମ ଦିତ ପାପ ଚୌରଂ, ଚୌରାରଗଣ୍ୟଂ ଗୁରୁ ସଂଗମାମି ଚୌରାରଗଣ୍ୟଂ। ସେ ସବୁଥିରେ ଅଗ୍ରଗଣ୍ୟ, ଚୋରରେ ମଧ୍ୟ ଅଗ୍ରଗଣ୍ୟ, ପ୍ରସିଦ୍ଧ ଚୋର ଯେ
ରାଜ୍ୟରେ ସେ ଅଛନ୍ତି ପ୍ରସିଦ୍ଧ ନବନୀତ ଚୋରା, ନବନୀତ ଚୋରାରେ ସେ ଅଛନ୍ତି ପ୍ରସିଦ୍ଧ ପୋଲିସ ମ୍ୟାନ୍, ତାଙ୍କର ତାଙ୍କ ନାମ ଥିଲା, ଆଜିକାଲି ଯେମିତି ପୋଲିସ ମ୍ୟାନ୍ ରଖୁଛନ୍ତି ପ୍ରସିଦ୍ଧ ଚୋରମାନଙ୍କ ନାମ। ସେହିଭଳି ଭାବରେ ଗୋପାଙ୍ଗନାଙ୍କ ଦୁପୁଳମ ଚୌରମ, ଗୋପାଙ୍ଗନା ମାନଙ୍କର ଯେଉଁ ବସ୍ତ୍ରକୁ ସେ ହରଣ କରିଥିଲେ ସେଥିରେ ସେ ପ୍ରସିଦ୍ଧ, ସେଥିରେ ସେ ପ୍ରଶଂସିତ ହେଉଛନ୍ତି। ଭକ୍ତମାନେ ସେ ପୂଜା କରୁଛନ୍ତି, ପ୍ରଭୁ ଆପଣ ଚୌରାଟ କନ୍ୟା ପୁରୁଷ ନମାମି, ଆପଣ ନମସ୍କାର କରୁଛି ପ୍ରଭୁ, ଆପଣ ହେଉଛନ୍ତି ଚୋରଶ୍ରେଷ୍ଠ। ଅନେକ ଜନ୍ମ ଆର୍ଜିତ ପାପ ଚୌରମ, ଆମେ ମଧ୍ୟ ଅନ୍ୟମାନଙ୍କର ସ୍ତ୍ରୀ ବସ୍ତ୍ରକୁ ହରଣ କରିଦେଇପାରିବା, କିନ୍ତୁ ତାଙ୍କର ପାପ ହରଣ କରିପାରିବା କି? ଇଏ ହେଉଛି ଭଗବାନଙ୍କର ଭଗବତା, ଇଏ ହେଉଛି ତତ୍ତ୍ୱ ବୁଝିବାକୁ ପଡ଼ିବ ଭଗବାନଙ୍କୁ। ତେଣୁ ଏ ଲୀଳାକୁ ବୁଝିବା ଏତେ ସହଜ ଜିନିଷ ନୁହଁ। ଯାହା ହେଉ, ଗୁରୁଗୁରୁଙ୍କ କୃପାରୁ ଆମେ କିଛି କିଛି ବର୍ଣ୍ଣନା କରିବା ସେ ବିଷୟରେ। ଏହିସବୁ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ, ଭାଗବତ ଦଶମ ସଂଖ୍ୟା 33 କୁହାଯାଉଛି, ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧା ନୃତ ଅନୁସୁଣିଆ ତଥବର୍ଣ୍ଣ ଏଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ଧ ପାମା ହୃଦ୍ରଗମ ଆସୁ ଅପମତି ଅଚିରେଣ ଧୀର। ଆମେ ବର୍ତ୍ତମାନ ଅଧୀର ଅବସ୍ଥାରେ ରହିଛେ, ଆମର ବେଗ ସବୁ ରହିଛି, ବିଭିନ୍ନ ବେଗ, ପାଚ ବେଗମ, ମନ ବେଗମ, କ୍ରୋଧ ବେଗମ, ଉଦର ବେଗମ, ଉପସ୍ଥ ବେଗମ, ଏସବୁ ବେଗ ରହିଛି, ଆମେ ଅଧୀର ଅବସ୍ଥାରେ ରହିଛେ। କିନ୍ତୁ ଏଇ ଭଗବାନଙ୍କ ଲୀଳାକୁ ଯଦି ଶ୍ରବଣ କରିବା, ଠିକ୍ ଭାବରେ ଶ୍ରବଣ କରିବା, ଅନୁସୃଣିଆ ବା ବର୍ଣ୍ଣନା କରିବା, ଠିକ୍ ଭାବରେ ବର୍ଣ୍ଣନା କରିବା, ଅନୁବର୍ଣ୍ଣୟା, ତାହେଲେ ଆମର ଏଇ ହୃଦୟରେ ଯେଉଁ ରୋଗ ରହିଛି, ଏ କାମ ରୋଗ ବା ଭବ ରୋଗ, ଏ ଦୂର ହୋଇଯିବ ଏବଂ ଆମେ ଧୀରରେ ପରିଣତ ହୋଇଯିବା, ଧୀର ବ୍ୟକ୍ତିରେ ପରିଣତ ହୋଇଯିବା। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ପ୍ରଭୁ କେତେଦିନ ଲାଗିବ ଧୀର ହେବା ପାଇଁ? ନା ଆସୁ, ଖୁବ୍ ଶୀଘ୍ର ଆମେ ଧୀର ଅବସ୍ଥା, ଧୀର ବ୍ୟକ୍ତିରେ ପରିଣତ ହୋଇଯିବା। ନା ଆସୁ ମାନେ କେତେ? ନା ଅଚିରେଣ, ଚିର ନୁହଁ, ଡେରି ନୁହଁ, ଖୁବ୍ ଶୀଘ୍ର ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା। ଏ ଭଗବାନ ଲୀଳାର ଶ୍ରବଣର ଏସବୁ ରହିଛି, ଫଳ ସବୁ ରହିଛି। ତେଣୁ ଏଠାରେ ଯେଉଁ ବର୍ଣ୍ଣନା କରାଯାଉଛି, ଭଗବାନ ଏକ ବିମାନ ସହିତ ଯେଉଁ ଲୀଳାଟି କରିଥିଲେ ବସ୍ତ୍ରହରଣ ଲୀଳା, ବର୍ତ୍ତମାନ ମଧ୍ୟ ବୃନ୍ଦାବନ ସେ ସ୍ଥାନ ରହିଛି, ଚିରହରଣ ସ୍ଥାନ ଲୀଳା ବୋଲି କୁହାଯାଉଛି ସେ ସ୍ଥାନ, ବହୁତ ଯେଉଁଠି ଭଗବାନ ଚିରହରଣ କରିଥିଲେ ବା ବସ୍ତ୍ରହରଣ କରିଥିଲେ। ତେଣୁ ଏହି ହେମନ୍ତ ମାସରେ ମାର୍ଗଶିର, କାର୍ତ୍ତିକ ଏବଂ ମାର୍ଗଶିର, ଏ ହେଉଛି ହେମନ୍ତ ମାସ। ହେମନ୍ତ ମାସରେ ଆରମ୍ଭରେ ଗୋପୀମାନେ କୁମାରିକା, 5 ବୟସର ବାଳିକା ସେମାନେ କୁମାରିକା ବୋଲି କହିଲେ। ତେଣୁ ସେମାନେ ଆଗକାଳ ଆପଣ ଜାଣିଥିବେ, ବହୁତ କମ୍ ବୟସ ବିବାହ କରୁଥିଲେ, ଛୋଟ ପିଲା ବୟସ ବିବାହ କରୁଥିଲେ, ଏଇଟାକୁ ଆଜିକାଲି ଯୁଗରେ ବୁଝିପାରିବେ ନାହିଁ। ଆମର ବର୍ତ୍ତମାନ ସରକାରଙ୍କ ନିୟମ ହୋଇଯାଇଛି ଦଣ୍ଡନୀୟ ଅପରାଧ, ଯଦି ମେଜରିଟି ପାଇବା ପୂର୍ବରୁ 21 ପୁଅ 21 ଝିଅକୁ 18 ପୂର୍ବରୁ ଯଦି ବିବାହ କରିଦେଲେ ତାହେଲେ ଦଣ୍ଡନୀୟ ଅପରାଧ ହେବ। କିନ୍ତୁ ବୈଦିକ ରୀତି ଯେଉଁ ରହିଛି ତାକୁ ବୁଝିପାରିବେ ନାହିଁ। ବେଦର ଯେଉଁ ଧର୍ମର ଗ୍ଲାନି ହେଉଛି, ଇଏ ଗୋଟେ ଧର୍ମର ଗ୍ଲାନି। ତେଣୁ କମ୍ ବୟସରେ ପିଲାମାନେ ବିବାହ କରୁଥିଲେ, ପ୍ରଭୁପାଦ ମହାରାଜ ମଧ୍ୟ ବହୁତ କମ୍ ବୟସରେ ବିବାହ କରିଥିଲେ, ସେ ଯେଉଁ ତାଙ୍କୁ ବିବାହ କରିଥିଲେ ରାଧାରାଣୀ କ'ଣ ତାଙ୍କ ନାଁ, ସେ ବହୁତ କମ୍ ବୟସରେ ବିବାହ କରିଥିଲେ। ତାଦ୍ୱାରା କ'ଣ ହେଉଛି ନା ସମାଜରେ ଶାନ୍ତି ପ୍ରତିଷ୍ଠା ହେବ, ଯେତେ ଡେରିରେ ବିବାହ ହେବ ସେତେ ସମାଜରେ ଉତ୍ପାତ ସୃଷ୍ଟି ହେବ। ଯାହା ହେଉ, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ, କିନ୍ତୁ ଯାହା ହେଉ, ଏ ଯେଉଁ କୁମାରିକାମାନେ ଯାଇଥିଲେ ଯମୁନା ନଦୀରେ ସ୍ନାନ କରୁଥିଲେ, ଏ ବ୍ରତ କାତ୍ୟାୟନୀ ଦେବୀଙ୍କ ପୂଜା କରୁଥିଲେ, ଦେବୀ ପୂଜା ଦେବ ପୂଜା ଯେଉଁ ରହିଛି ଶାସ୍ତ୍ର ଅନୁମୋଦିତ, ଗୋଟେ ହେଉଛି ଅଭିଧି ପୂର୍ବକ, ଗୋଟେ ହେଉଛି ବିଧି ପୂର୍ବକ, ଯେପରି ଆମେ ଗତ କ୍ଲାସ୍ରେ କହିଥିଲି ସେ କଥା, ବିଧିପୂର୍ବକ ଅଭିଧି ପୂର୍ବକ। ସାଧାରଣତଃ ଲୋକମାନେ ଅଭିଧି ପୂର୍ବକ ପୂଜା କରନ୍ତି ଦେବଦେବୀମାନଙ୍କର, କିନ୍ତୁ ଏଠି ଗୋପୀମାନେ ଯେଉଁ ପୂଜା କରୁଛନ୍ତି ବିଧିପୂର୍ବକ ପୂଜା କରୁଛନ୍ତି। କାତ୍ୟାୟଣୀ ମହାମାୟେ ମହାଯୋଗୀ ନଦୀଶ୍ୱରୀ ନନ୍ଦପୂର୍ବ ସୁଦନ ଦେବୀ ପତିମୀ କୁରୁତେ ମମ ନମ। ଭଗବାନଙ୍କୁ ସେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଦେବଦେବୀମାନଙ୍କୁ ସେଇଥିପାଇଁ ପୂଜିବା କଥା। ଖଟୁଆଙ୍କ ମହାରାଜ ଦେବଦେବୀଙ୍କୁ ଛାଡ଼ିଦେଲେ, ତ୍ୟାଗ କରିଦେଲେ, ଖଟୁଆଙ୍କ ମହାରାଜ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କୁ ପରାସ୍ତ କରୁଥିଲେ। ଦେବତାମାନେ ଯେତେବେଳେ କହିଲେ, ଖଟୁଆଙ୍କ ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ଆପଣ କିଛି ଆମକୁ ବର ଗ୍ରହଣ କରନ୍ତୁ, ନା ମୋର କେତେ ଆୟୁଷ ଅଛି, ନା ଆପଣଙ୍କର ଆଉ ଗୋଟିଏ ମୁହୂର୍ତ୍ତ ଅଛି, ନା ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅ, ଯେଉଁ ଯାନ ସାହାଯ୍ୟରେ ମୁଁ ପୃଥିବୀ ପୃଷ୍ଠକୁ ଆସିବି। ସ୍ୱର୍ଗରୁ ପୃଥିବୀକୁ ଆସିବାକୁ କେତେ ସମୟ ଲାଗିବ? ଏଇଟା କେତେଜଣଙ୍କର ପ୍ରଶ୍ନ ପଚାରନ୍ତି। ଗୋଟେ ମୁହୂର୍ତ୍ତ କାଟି କେତେ ସମୟ, ସେଠୁ ଏଠିକି ଆସିବାକୁ କେତେ ସମୟ ଲାଗିବ, ଆଉ କେତେ ସମୟ ବଳିଲା? ତେଣୁ ସ୍ୱର୍ଗରୁ ପୃଥିବୀକୁ ଆସିବା ପାଇଁ ମନ ମନ ବେଗରେ ସେମାନେ ଆସୁଛନ୍ତି। ତେଣୁ ଗୋଟିଏ ମୁହୂର୍ତ୍ତରେ ଭାଗବତ ଆରମ୍ଭରେ ସେ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ। ପରୀକ୍ଷିତ, ତୁମେ କାହିଁକି ଚିନ୍ତା କରୁଛ? ଖଟୁଆଙ୍କ ନାମର ଆଦର୍ଶେ ଜାନ୍ତ ଏତାମ ଆୟୁଷ ମୁହୂର୍ତ୍ତ ସର୍ବମ ସୂର୍ଯ୍ୟ ଗତବାମ ଅଭୟ ହରି। ପରୀକ୍ଷିତ, ତୁମର ସାତ ଦିନ ଆୟୁଷ ଅଛି ନା ହଁ ନା କାହିଁକି ଚିନ୍ତା କରୁଛ? ଖଟୁଆଙ୍କ ନାମକର ଜଣେ ରାଜା ଥିଲେ, ତାଙ୍କର ଗୋଟିଏ ମୁହୂର୍ତ୍ତ ଥିଲା ଯେତେବେଳେ ଜାଣିଲେ, ସେତେବେଳେ ମୁହୂର୍ତ୍ତ ଭିତରେ ସେ ଭଗବାନଙ୍କୁ ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହେଲେ। ଇଏ ହେଉଛି ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ମୁଁ ଏଇଟା ସବୁବେଳେ କହେ। ଇଏ ହେଉଛି ଆମର ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଏମିତି ୱାର୍ଲଡ଼ର ସବୁ ବିଭିନ୍ନ ରେକର୍ଡ଼ ସବୁ ରହିଛି, ରେକର୍ଡ଼ ବ୍ରେକ୍ ହେଉଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ତା ନାମ ସବୁ ରହୁଛି। ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ ଖଟୁଆଙ୍କ ନାମ ଖଟୁଆଙ୍କ ରାଜାଙ୍କ ନାମ ରହିଛି। ବହୁତ କମ୍ ସମୟରେ, ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ପ୍ରାପ୍ତ ହୋଇଥିଲେ। ଭଗବାନ ପ୍ରାପ୍ତ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ, ଗୋଟିଏ ମୁହୂର୍ତ୍ତରେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଯାଇପାରେ। ଏବଂ ବହୁ ଜନ ବିତିଗଲା ପରେ ମଧ୍ୟ ଭଗବାନ ପ୍ରାପ୍ତ ଜଣେ ନ ହୋଇପାରେ। ପ୍ରଭାତ ମହାରାଜ ଉଦାହରଣଟି ଦିଅନ୍ତି, ଗୋଟେ ବ୍ରାହ୍ମଣ ବ୍ୟକ୍ତି ଥିଲେ ଆଉ ଗୋଟେ ଭୋଜି ବ୍ୟକ୍ତିରେ ଥିଲେ। ବ୍ରାହ୍ମଣ ସବୁ ରହିଛି ବିପ୍ରା ବିଷୟ ଗୁଣ ଯେତେ ଅରବିନ୍ଦ ନାବ, ବାରଟି ଗୁଣ ତାଙ୍କର ରହିଛି, ଏସବୁ ରହିଛି। ବିପ୍ର ବା ବ୍ରାହ୍ମଣ ସିଏ ଭଗବାନଙ୍କର ସ୍ତୁତି କରନ୍ତି, ଭଗବାନଙ୍କ ଆରାଧନା କରନ୍ତି, ଅର୍ଚ୍ଚନା ଇତ୍ୟାଦି କରନ୍ତି। ଆଉ ଜଣେ ରହିଛି ମୋଚି, ମୋଚି କହିଲେ ଯଥାସିଲେ କରୁଛି, ଭଗବାନଙ୍କୁ ପୂଜା କରିବା ପାଇଁ ସମୟ ନାହିଁ, କିନ୍ତୁ ସେ ଭକ୍ତ ସ୍ୱପଚମ ବରିଷ୍ଠମ ସ୍ୱପଚ ବ୍ୟକ୍ତି ହେଲେ ମଧ୍ୟ ବା କୁକୁର ବୋଝି ଚଣ୍ଡାଳ ହେଲେ ମଧ୍ୟ ଯଦି ସେ ଭଗବାନଙ୍କର ଭକ୍ତ ହୋଇଗଲେ ତାହେଲେ ସେ ବ୍ରାହ୍ମଣ ଠାରୁ ସ୍କୁର୍ଦ୍ଧରେ ଥରେ ନାରଦମୁନି ଯାଉଛନ୍ତି ବୈକୁଣ୍ଠ ଲୋକକୁ ଯାଉଥିଲା ବେଳେ ବ୍ରାହ୍ମଣ ଜଣଙ୍କୁ ଦେଖା ହେଲେ। ବ୍ରାହ୍ମଣ ଜଣଙ୍କ ପ୍ରଣାମ କରି କହିଲେ, ପ୍ରଭୁ ନାରଦମୁନି ଆପଣ ଯାଉଛନ୍ତି ବୈକୁଣ୍ଠ ଲୋକକୁ, ଭଗବାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଅଛି, ମୁଁ କେବେ ଉଦ୍ଧାର ପାଇବି ବ୍ୟବସ୍ଥା ଆଗରୁ, ଆପଣ ଟିକେ ପଚାରି ବୁଝିବେ ନା ହଉ ଠିକ ଅଛି। ତାପରେ ସେ ମୋଚି ଜଣଙ୍କ ଦେଖା ହେଲେ, ମୋଚି ମଧ୍ୟ ସେହି ପ୍ରଶ୍ନ ପଚାରିଲେ, ଏବେ ଠିକ ଅଛି ବୁଝିକି କହିବି। ତେଣୁ ଭଗବାନଙ୍କ ସହ ଦେଖା ହେଲା ପରେ, ଭଗବାନ ଏବଂ ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ ସରିଲା ପରେ ଯେତେବେଳେ ନାରଦମୁନି ଆସୁଛନ୍ତି ସେତେବେଳେ ସେହି ପ୍ରଶ୍ନଟି ପଚାରିଲେ ଭଗବାନ, ପ୍ରଭୁ ଏହିଭଳି ଭାବରେ ଦୁଇ ଜଣ ପ୍ରଶ୍ନ ପଚାରିଛନ୍ତି, କେବେ ସେମାନେ ଉଦ୍ଧାର ପାଇବେ? ନା ସେ ବ୍ରାହ୍ମଣ ଜଣଙ୍କ ତାଙ୍କୁ ବହୁତ ଜନ୍ମ ଲାଗିଯିବ, କିନ୍ତୁ ମୋଚି ଜଣଙ୍କ ଏଇ ଜନ୍ମରେ ଉଦ୍ଧାର ପାଇଯିବ। ତେଣୁ ଯେତେବେଳେ ଆସିଲେ ପ୍ରଥମେ ମୋଚି ଦେଖା ହେଲେ, ମୋଚି ଯେତେବେଳେ ଦେଖା ହେଲେ ପଚାରିଲେ ନାରଦମୁନି, ପ୍ରଭୁ ଭଗବାନ କ'ଣ କହିଲେ ମୁଁ କେବେ ଉଦ୍ଧାର ପାଇବି? ମୁଁ ଖାଲି ଜୋତା ସିଲେଇ କରୁଥିବି ନା ଆଉ କିଛି ଉର୍ଦ୍ଧକୁ ଯାଇପାରିବି? ଆର ଉର୍ଦ୍ଧକୁ ସବୁବେଳେ ଜୋତା ସିଲେଇ କରୁଥିବି ନା ନା ତୁମେ ଏଇ ଜୀବନରେ ଉଦ୍ଧାର ପାଇଯିବ ଭଗବାନ କହିଛନ୍ତି ନା ନିଶ୍ଚିତ ଭାବରେ କହୁ। ସେ ବହୁତ ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ। ତେଣୁ ମୋତେ ନାରଦମୁନି ପଚାରିଲେ, ତୁମେ ଏ କଥାକୁ ବିଶ୍ୱାସ କରୁଛ ଏବେ ଜୀବନରେ ଉଦ୍ଧାର ପାଇଯିବ? ନା ହଁ ଉଦ୍ଧାର ପାଇଯିବି। ନା ଭଗବାନଙ୍କର ଆଉ କ'ଣ ଲୀଳା ସବୁ ମୋତେ ଟିକେ କୁହନ୍ତୁ। ନା ଭଗବାନ ଗୋଟେ ଛୁଞ୍ଚିର କଣାରେ ଯେଉଁ ରହିଛି ସେ କଣାରେ ଗୋଟେ ହାତୀକୁ ଏପଟ ସେପଟ କରୁଥିଲେ, ଗୋଟେ ହାତୀକୁ ଏପଟ ସେପଟ ହେଇ ସେପଟେ ବାହାର କରୁଥିଲେ। ତେଣୁ ମୋଚି ସେ କଥା ଶୁଣି ଭଗବାନଙ୍କ ଲୀଳାକୁ ଶୁଣି ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ। ନାରଦମୁନି ପଚାରିଲେ, ଏଇଟା କ'ଣ ସମ୍ଭବ? ଗୋଟେ ଛୁଞ୍ଚିର ମୁନରେ, ଛୋଟିଆ ମୁନରେ ଗୋଟେ ହାତୀକୁ ଏପଟ ସେପଟ କରିହେବ ନା କାହିଁକି କରିହେବନି? ନା କେମିତି କରିହେବ? ନା ଦେଖନ୍ତୁ, ମୁଁ ଗୋଟେ ବରଗଛ ମୂଳେ ବସିଛି, ଏ ବରଗଛ ଯଦି ବିରାଟ ପଟବୃକ୍ଷ ହେଇଛି, ଅସତ୍ୟ ବୃକ୍ଷାଣାମ ବୃକ୍ଷମାନଙ୍କ ଭିତରେ ମୁଁ ହେଉଛି ଅସତ୍ୟ ବୃକ୍ଷ ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ଏ ଯେଉଁ ପଟବୃକ୍ଷ ମୂଳରେ ରହିଛି ଏ ଏତେ ବିରାଟ ପଟବୃକ୍ଷ, ଏ କେଉଁଥିରୁ ଆରମ୍ଭ ହେଇଛି? ସେ ଛୋଟିଆ ମନ୍ଦିର, ଛୋଟିଆ ମନ୍ଦିର ଏତେ ବିରାଟ ବୃକ୍ଷ ହେଇପାରିଛି, ଭଗବାନ ସବୁକିଛି କରିପାରିବେ। ତେଣୁ ନାରଦମୁନି ଚିନ୍ତା କଲେ, ପ୍ରକୃତରେ ଏଇ ଜନ୍ମରେ ଉଦ୍ଧାର ପାଇଯିବ। ତାପରେ ଯେତେବେଳେ ବ୍ରାହ୍ମଣ ସହିତ ଦେଖା ହେଲା, ବ୍ରାହ୍ମଣ ସେ କଥା କହିଲେ, ସେ କହିଲେ ତୁମକୁ ଅନେକ ଜନ୍ମ ଲାଗିବ। ହଁ ଅନେକ ଜନ୍ମ ଲାଗିବ, ମୁଁ ଏତେ ପୂଜାପାଠ କରୁଛି, ଏସବୁ ମୋ ବୃଥା ହୋଇଯିବ, ଏଇ ଜନ୍ମରେ ଉଦ୍ଧାର ପାଇବା କଥା। ତେଣୁ ଯେତେବେଳେ ଶୁଣିଲେ ଭଗବାନଙ୍କର କଥା ଢିଲାଟି ଯେ ଭଗବାନ ଛଞ୍ଚି ମୁଣ୍ଡରେ ଗୋଟେ ହାତୀରେ ଏପଟ ସେପଟ କରୁଛନ୍ତି, ସେତେବେଳେ ଶୁଣିଲେ ବିଶ୍ୱାସ କଲେ ନାହିଁ, କହିଲେ ନା ଛୁଞ୍ଚି ମୁଣ୍ଡରେ କେମିତି ଗୋଟେ ହାତୀ ଏପଟ ସେପଟ ହେଇପାରିବ, ହାତୀ ଗଡ଼ି ଯାଇପାରିବ କେମିତି, ଅସମ୍ଭବ। ତେଣୁ ନାରଦ ଜାଣିଲେ ପ୍ରକୃତରେ ଭଗବାନ ଯାହା କହୁଛନ୍ତି, ଭଗବାନଙ୍କ ଲୀଳାରେ ବିଶ୍ୱାସ ନାହିଁ, ଭଗବାନଙ୍କର ବିଶ୍ୱାସ ନାହିଁ। ତେଣୁ ଜଣେ ଏଇ ଉଦ୍ଧାର ପାଇବା ପାଇଁ, ଭବସାଗର ଉଦ୍ଧାର ପାଇବା ପାଇଁ ହେଲେ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ଉଦ୍ଧାର ପାଇଯିବ, କିନ୍ତୁ ଅନେକ ଜନ୍ମ